ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସବୁ ରାଜ୍ୟ ବିକଶିତ ହେଲେ ଭାରତ ବିକଶିତ ହୋଇପାରବା। ନୀତି ଆୟୋଗ ବୈଠକ ଠିକ୍ କହିଲେ ପ୍ରଧାନମନ୍ତ୍ରୀ। 2036 ତକ ଓଡ଼ିଶାର ଅର୍ଥନୀତି 500 ବିଲିୟନ ଆମେରିକୀୟ ଡଲାର ହେବା କହିଲେ ମୁଖ୍ୟମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶ ଚଲାବାର ଥି ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ କେରଳ ଉପକୂଳ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛି ବର୍ଷା। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ଥି ନୀତି ଆୟୋଗର 10 ନମ୍ବର ପରିଚାଳନା ପରିଷଦ ବୈଠକ ହୋଇଯାଇଛି। ବିକଶିତ ଭାରତ 2047 ଲାଗି ବିକଶିତ ରାଜ୍ୟ ବିଷୟବସ୍ତୁ ଉପରେ ହୋଇଥିବା ଏହି ବୈଠକ ଥି ଏଚନିକା ବିକାଶ ଦିଗେ ଦେଶ ସମ୍ମୁଖୀନ ହେଉଥିବା ଭିନ୍ ଭିନ୍ ଆହ୍ୱାନ ବାବଦେ ଆଲୋଚନା କରାଯାଇଛି। ନୀତି ଆୟୋଗ ବୈଠକ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇକରି ବିକଶିତ ଓଡ଼ିଶା 2036 ଆର୍ ବିକଶିତ ଭାରତ 2047 ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍। 2036 ତକ ଓଡ଼ିଶାର ଅର୍ଥନୀତି 500 ବିଲିୟନ ଆର୍ 2047 ତକ 1.5 ଟ୍ରିଲିୟନ ଆମେରିକୀୟ ଡଲାର ହେବା ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍। ଇତାର ସହିତ ଗଲା ବଛରୀ ଭିତରେ ରାଜ୍ୟ ସରକାର ନେଇଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ଆର୍ କାର୍ଯ୍ୟକ୍ରମମାନଙ୍କର ବାବଦେ ମୁଖ୍ୟମନ୍ତ୍ରୀ ବୈଠକଥି ତଥ୍ୟ ରଖିଛନ୍। ବୈଠକଥି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀମାନେ, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ସଦସ୍ୟମାନେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଚାରିଦିନିଆ ଦିଲ୍ଲୀ ଗସ୍ତଥି ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଇବାକାଲ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକଥି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 122 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ଆଇବାକାଲ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଲ ରେଞ୍ଜ ରାଜମୋହନପୁର ଜଙ୍ଗଲ ପେଟ୍ରୋଲିଂ କରୁଥିବା ବେଳେ ଶିକାରୀମାନଙ୍କର ଗୁଲିଥି ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କର ମୃତ୍ୟୁ ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍। ତାଙ୍କର ପରିବାର ଲୋକ ସମବେଦନା ଜଣାବାର ସହିତ 30 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍। ଇତାର ସହିତ ଘଟଣା ଜାଗାକୁ ଯାଇକରି ଅତ୍କା ତଦନ୍ତ କରିବାରକୁ ମୁଖ୍ୟମନ୍ତ୍ରୀ ପିସିସିଏମ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଆଉ କର୍ମଚାରୀମାନଙ୍କର କାମକାଜର ସମୀକ୍ଷା କରାଯିବା। ଏଥିଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୋଟିଏ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରିଛନ୍। ଏ ବାବଦେ ସୂଚନା ଦେଇକରି ରାଜସ୍ୱ ମନ୍ତ୍ରୀ କହିଛନ୍, ଆଇବା 4 ଆଉ 5 ତାରିଖ ଭୁବନେଶ୍ୱରଠାରେ 2 ଦିନ ଧରିକରି କର୍ମଶାଳା ଆୟୋଜନ ହେବା। କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍ଘାଟନ କରିବେ। ଏଥି ରାଜ୍ୟର 30 ଜଣ ଅତିରିକ୍ତ ଜିଲ୍ଲାପାଳ, 58 ଜଣ ଉପଜିଲ୍ଲାପାଳ ଆର୍ 317 ଜଣ ତହସିଲଦାର ଯୋଗ ଦେବେ। ସେନ୍ତା ବ୍ଲକସ୍ତର ଥିବିଲ୍ ଆର୍ଆଇ ଆର୍ ଅମିନ୍ମାନେ ଆଭାସୀ ଜରିଏ ଯୋଡ଼ି ହେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ନାଁ ଲେଖା ଲାଗି ଆଜିଠାରୁ ପ୍ରକ୍ରିୟା ମୂଲେଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ପୋର୍ଟାଲ୍ଥି ଆବେଦନ କରିପାରିବେ। ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଆଉ ସଂସ୍କୃତି ନାଁ ଲେଖା ଲାଗି ଆଜି ଦିନର 2 ବଜେନୁ ଆବେଦନ ମୂଲେଇଛି। ନାଁ ଲେଖା ପ୍ରକ୍ରିୟା ଆଇବା ମାସର 30 ତାରିଖ ତକ ଚାଲବା। ଏ ବାବଦେ ଅତ୍କା ଜାଣିବା ଲାଗି ଛାତ୍ରଛାତ୍ରୀ ସହାୟତା ନମ୍ବର 1553355 ଆଉ 1800-345-6770 ଥି ଯୋଗାଯୋଗ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜର ନିର୍ବାଚନ ମଣ୍ଡଳୀନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେଇଛନ୍। ଆଜି ସକାଳବେଳା ଆଇଆଇଏମ୍ ସମ୍ବଲପୁରଠାରେ ହୋଇଥିବା ଚାର୍ଟାର୍ଡ ଏକାଉଣ୍ଟାଣ୍ଟ ସମ୍ମିଳନୀଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଦେଶ ଚଲାବାର୍ଥି ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କର ଭୂମିକା ବାବଦେ କହିଛନ୍।
ଏବେ ଏବେ ଆମ ଦେଶରେ ଆମର ନୋଟବନ୍ଦୀ, ଆମର ଡିମୋନିଟାଇଜେସନ୍, ଆମର ଆଇବିସି, ଏନ୍ସିଏଲ୍ଟି ତଥା ଅନେକ ଟାକ୍ସ ରିଫର୍ମକୁ ତଳେ ସ୍ପଷ୍ଟ ସହ ବୁଝେଇବା ଆଉ ତାଙ୍କୁ ଇମ୍ପ୍ଲିମେଣ୍ଟ କରିବାରେ ସିଏମ୍ ମାନଙ୍କର ବଡ଼ ଭୂମିକା ଅଛି। ଆମର ଦେଶର ସିଏମାନେ ବିଶ୍ୱର ଅର୍ଥନୀତିରେ ବି ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଅନୁରୋଧ କରିଛି ସିଏମାନଙ୍କୁ ଭାରତ ସରକାରଙ୍କ ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ଯୋଜନା ପିଏମ୍ ସୂର୍ଯ୍ୟ ଘର ସ୍ୱନିଧି ଏପିଓ ଗୁଡ଼ିକର ପରିଚାଳନା ଲକ୍ଷ୍ୟପତି ଦିଦି ବଟମ୍ ଅଫ୍ ଦ ପିରାମିଡ଼କୁ ମଜବୁତ କରିବା ପାଇଁ ହେଲେ ଏମାନଙ୍କୁ ବି ଯଦି ସିଏ ବନ୍ଧୁମାନେ ଅଳ୍ପ ଅଳ୍ପ ସହଯୋଗ କରିବେ ନିଶ୍ଚିତ ଭାବେ ଆମ ଦେଶର ଅର୍ଥନୀତି ଆହୁରି ମଜବୁତ ହେବ।
ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକ୍ଷମ ପତ୍ରିକାର ଉନ୍ମୋଚନ କରିଛନ୍। ସେନ୍ତା ବୁର୍ଲାଠାରେ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ କେନ୍ଦୁପତ୍ର ଶ୍ରମିକ ସଶକ୍ତିକରଣ କାର୍ଯ୍ୟକ୍ରମଠି ଯୋଗ ଦେଇକରି କେନ୍ଦୁପତ୍ର ଶ୍ରମିକ ଆଉ ନିର୍ମାଣ ଶ୍ରମିକମାନଙ୍କୁ ଶ୍ରୀ ପ୍ରଧାନ ଭିନ୍ ଭିନ୍ ସରକାରୀ ଯୋଜନାର ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ଇତାର ସହିତ ଉପରବେଲା ରେଙ୍ଗାଲି ବ୍ଲକ ନୂଆ ରମ୍ପେଲାଠାରେ କମ୍ୟୁନିଟି ରେଡିଓ ଉଦ୍ଘାଟନ କରିବାର ସହିତ ବେଲବୁଡ଼େ ସମ୍ବଲପୁର ଜେଲ୍ ଛକଠାରେ ଆମ୍ ପସରାକେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଇ ବଛର ଜୁନ୍ 11 ତାରିଖ ଦିନ ଦେବସ୍ନାନ ପୂର୍ଣ୍ଣିମା ହେବା ଆଉ ତାର ଆର ଦିନଠାନୁ ବ୍ରହ୍ମଗିରି ଅଲାରନାଥ ପୀଠନୁ ମହାପ୍ରଭୁମାନଙ୍କର ଦର୍ଶନ ମୂଲ ହେବା। ସ୍ନାନଯାତ୍ରା ଆଉ ଅଲାରନାଥ ଦର୍ଶନକେ ନେଇକରି ଆଜି ପୁରୀ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଠି ଗୋଟେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏ ସମୟଠି ସବୁ ବିଭାଗ ତାଲମେଲ ରଖିକରି ନିଜର ଦାୟିତ୍ୱ ତୁଲାବାର ସହିତ ସ୍ନାନଯାତ୍ରା ଆଉ ଅଲାରନାଥ ଦର୍ଶନକେ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାର ଦିଗେ କାମ କରିବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ରାସ୍ତାଘାଟ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଗାଡ଼ି ପାର୍କିଂ ସୂଚନା ପ୍ରସାରଣ ବ୍ୟବସ୍ଥା ସବୁକେ ଠିକ୍ ଢଙ୍ଗେ ସମୟ ଜାନିକରି କରବାରକେ ନିର୍ଦ୍ଦେଶ ଦେଇଛନ୍। ଧାରି ସମୟ ଭିତରେ ସବୁ ନୀତିକାନ୍ତି ସାରବାରକେ ସେବାୟତମାନଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଜି ରେଡ଼ାଖୋଲନୁ ପୁରୀ ଗଲା ରଥକାଠ। ରେଡ଼ାଖୋଲ ବନଖଣ୍ଡର ଲଣ୍ଡାକୋଟ ସଂରକ୍ଷିତ ଜଙ୍ଗଲ ବ୍ରହ୍ମପୁରାଠାନୁ 34 ଖଣ୍ଡ କାଠ ପଠାଯାଇଛି। ଏଥିର୍ ଭିତରେ 10 ଖଣ୍ଡ ଧୌରା ଆର୍ 24 ଖଣ୍ଡ ଅସନ କାଠ ପଠାଯାଇଛି। କାଠ ବୋଝେଇ ଟ୍ରକ୍କେ ଚାରମାଲଠାନେ ପୂଜା କରାଯାଇକରି ପୁରୀକେ ପଠାଯାଇଥିଲା। ସେନ୍ତା ବୌଦ୍ଧ ବନଖଣ୍ଡ ଇଲାକାନୁ ବିଲ୍ ଆଜି 2 ନମ୍ବର ଖେପେ ପୁରୀକେ 32 ଖଣ୍ଡ ରଥକାଠ ପଠାଯାଇଛି। ମାଧପୁର ରେଞ୍ଜନୁ କଟାଯାଇଥିବା 22 ଖଣ୍ଡ ଅସନ ଆର୍ ଲକ୍ଷ୍ମୀପ୍ରସାଦ ଇଲାକାନୁ କଟାଯାଇଥିବା 10 ଖଣ୍ଡ ଧୌରା କାଠ ପୂଜାର୍ଚ୍ଚନା କରାଯାଇକରି ପୁରୀକେ ପଠାଯାଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ମହାନିର୍ଦ୍ଦେଶକ ଯଦୁବୀର ସିଂ ରାବତ ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର ସହିତ ଗର୍ଭଗୃହର ବାଇଲ କଡ଼ବାର ତିଥି ଅନୁଧ୍ୟାନ କରିଛନ୍। ଇତାର ସଙ୍ଗେ ପୁରୀ ସର୍କଲ ଅଧିକାରୀ ଆଉ 15 ଛନିଆ ବିଶେଷଜ୍ଞ ଦଲ ବି ଅନୁଧ୍ୟାନ କରିଛନ୍। ସୂଚନା ଅନୁସାରେ ସୂର୍ଯ୍ୟମନ୍ଦିରର ଗର୍ଭଗୃହନୁ ବାଇଲ କାଢ଼ବାର ଲାଗି 2 ବଛର ହେଲା ଏଏସ୍ଆଇ ତରଫୁ କାମ ଚାଲିଛି। ଏହାଦେ ବାଇଲ କଢ଼ା କାମ ବନ୍ଦ ରହିଛି। ଏ ବାବଦେ ସୂଚନା ଦେଇକରି ଶ୍ରୀ ରାବତ କହିଛନ୍, ଛୋଟେ ବାଟ ଦେଇକରି ବାଇଲ କାଢ଼ବାର କାମ ମୂଲ ହୋଇଛେ। ଶ୍ରୀ ରାବତ କହିଛନ୍, କୋଣାର୍କ ମନ୍ଦିର ଏହାଦେ ସୁରକ୍ଷିତ ଅଛେ ବୋଲି ବିଶେଷଜ୍ଞ କମିଟି ସ୍ୱଷ୍ଟ କରିଛେ। ମାନସିକ ରୋଗୀମାନଙ୍କୁ ସ୍ନେହ କରୁଣା ଦୟା ଦେଖାବାର ସହିତ ଲୋକଙ୍କର ଭିତରେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଫି ବଛର ମେ 24 ତାରିଖକେ ବିଶ୍ୱ ସେଜୋଫ୍ରେନିଆ ଦିବସ ଭାବେ ପାଳନ କରାଯାଉଛି। ସେଜୋଫ୍ରେନିଆ ହେଉଛି ଗୋଟିଏ ମାନସିକ ସମସ୍ୟା। ଇଟା ମନୁଷ୍ୟର ଭାବନା ଆବେଗ ବ୍ୟବହାର ଆର୍ କାର୍ଯ୍ୟଦକ୍ଷତାକେ ବିଶେଷ ଭାବେ ପ୍ରଭାବିତ କରିଥିସି। ମସ୍ତିଷ୍କଥି ଖାସ କରି ଡେପୋମିନ୍ ରାସାୟନିକ ତତ୍ପର ମାତ୍ରା ବଢ଼ିଲେ ଇ ବେମାର ହୋଇଥିସି। ଇ ବଛରର ବିଶ୍ୱ ସେଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି, ଧାରଣାର ପୁନର୍ବିଚାର କରନ୍ତୁ, କାହାଣୀକୁ ବଦଳାଇ ଦିଅନ୍ତୁ। ବୌଦ୍ଧ ଜିଲ୍ଲା କଣ୍ଟାମାଲଠାରେ ତ୍ରିରଙ୍ଗା ପରାକ୍ରମ ଶୋଭାଯାତ୍ରା ହୋଇଯାଇଛି। କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଶୋଭାଯାତ୍ରାର ଶୁଭାରମ୍ଭ କରିବା ସହିତ ଅପରେସନ୍ ସିନ୍ଦୁର ବେଲ୍କେ ଭାରତୀୟ ସେନାବାହିନୀ ଦେଖିଥିବା ପରାକ୍ରମର ପ୍ରଶଂସା କରିଛନ୍। ଏଥି ଭିନ୍ ଭିନ୍ ବର୍ଗର ଲୋକେ ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସକାଳ ବେଳା କେରଳ ଉପକୂଳକେ ପହଞ୍ଚିଛି। ଏ ବଛର ଧାରି ସମୟଠାନୁ 8 ଦିନ ଆଗନୁ ମୌସୁମୀ କେରଳ ପହଞ୍ଚିଛି। ଗଲା 16 ବଛର ଭିତରେ ମୌସୁମୀ ଏଥର ଆଗୋ ଆସିଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଫି ବଛର ଜୁନ୍ ପହିଲା ହପ୍ତାଥି ମୌସୁମୀ କେରଳ ପହଞ୍ଚିଛି। ଏହାଦେ ଓଡ଼ିଶାନ ପ୍ରାକ୍ ମୌସୁମୀ ପାଣିପାଗ ସକ୍ରିୟ ଥିବାରୁ ଏ ବଛର ଠିକ୍ ସମୟଥି ମୌସୁମୀ ରାଜ୍ୟକେ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ଏତାର ପ୍ରଭାବଥି ଆଜି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ବାବଦେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆକାଶବାଣୀକେ ଅତକା ସୂଚନା ଦେଇକରି କହିଛନ୍,
ଆଜି ସାଉଥ ୱେଷ୍ଟ ମନସୁନ କେରଳ ଛୁଇଁଲା 24 ତାରିଖରେ, ଯୋଉଟାକି ନର୍ମାଲ ଡେଟ୍ ଥାଏ ଆମର 1 ଜୁନ୍। ତା ପୂର୍ବରୁ ମନସୁନ ଆଜି କେରଳ ଛୁଇଁଲା। ଆଉ ଗୋଟେ ବର୍ତ୍ତମାନ ଆମର ଟ୍ରଫ୍ ଯୋଉଟାକି ଯାଉଛି ଇଷ୍ଟ ସେଣ୍ଟ୍ରାଲ ଆରବିଆନ ସିରୁ ସାଉଥ ଛତିଶଗଡ଼ ପର୍ଯ୍ୟନ୍ତ, ଯୋଉଟାକି ଆମର ଗୋଟେ ସାଇସର ସହିତ ଆକ୍ରସ ସାଇସର ଯୋଉଟାକି ଆସୋସିଏଟ ହେଇଛି ଡିପ୍ରେସନ ଓଭର ସେଣ୍ଟ୍ରାଲ ଆରବିଆନ ସି। ତା ସହିତ ଆମର ଯଦି ଦେଖିବା ଆଗାମୀ 7 ଦିନ ପାଇଁ ବର୍ଷା ଲାଗି ରହିବ। ବର୍ଷା ଅନେକ ସ୍ଥାନରେ କିମ୍ବା ଅଧିକାଂଶ ସ୍ଥାନରେ ରାଜ୍ୟରେ ବର୍ଷା ରହିବ। ହାଲକର ମଧ୍ୟମ ଧରଣର ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ଆଉ ଝଟକା ପବନ 40-50 କିଲୋମିଟର ପର ଆୱାର ରହିବାର ସମ୍ଭାବନା ରହିଛି।
ଶେଷ ମୁଖ୍ୟ ଖବର ଫେରଘାଏ ସବୁ ରାଜ୍ୟ ବିକଶିତ ହେଲେ ଭାରତ ବିକଶିତ ହୋଇପାରବା ନୀତି ଆୟୋଗ ବୈଠକ ଥି କହିଲେ ପ୍ରଧାନମନ୍ତ୍ରୀ 2036 ତକ ଓଡ଼ିଶାର ଅର୍ଥନୀତି 500 ବିଲିୟନ ଆମେରିକୀୟ ଡଲାର ହେବା କହିଲେ ମୁଖ୍ୟମନ୍ତ୍ରୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକାଲ ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଦେଶ ଚଲାବାର ଥି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉର୍ କେରଳ ଉପକୂଳ ପହଞ୍ଚିଲା ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିଛେ ବର୍ଷା ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।